ତୁଳସୀମନ ସତ୍ୟନାରାୟଣଙ୍କ ପ୍ରୀତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକ ବାର ହରି ହରି ବୋଲ ସଙ୍କଟବାସିନୀ ସିଂହ ବାହିନୀ ଶାରଦାଙ୍କ ପ୍ରୀତି ଅର୍ଥେ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ସତ୍ୟନାରାୟଣ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ ବୋଲାଣୁ ଦେଖବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ବିଚକ୍ଷଣ ଗଣେ ବିଚାର ବିଚକ୍ଷଣ ଗଣେ ବିଚାର ହିରେ ବିଚିତ୍ର ରସ କୃଷ୍ଣା ସଙ୍ଗେ ପଞ୍ଚ ପାଣ୍ଡବ କୃଷ୍ଣା ସଙ୍ଗେ ପଞ୍ଚ ପାଣ୍ଡବ ମାନନୀୟ ମାନନୀୟା ପଣ୍ଡିତ ପଣ୍ଡିତା ସମାଜ ଖଳନାୟକ ଦୁର୍ଯ୍ୟୋଧନର ଚକ୍ରାନ୍ତରେ କପଟ ପାଶାରେ ହାରି ନିଜର ଭାଇମାନଙ୍କୁ ସାଥିରେ ନେଇ ତଥା ଦ୍ରୌପଦୀଙ୍କୁ ନେଇ ଧର୍ମରାଜ ଯୁଧିଷ୍ଠିର ବାର ବର୍ଷ ବନବାସକୁ ଗଲେ ସେଥିମଧ୍ୟରେ ଥିଲା ଗୋଟିଏ ବର୍ଷ ଅଜ୍ଞାତ ବନବାସ ଏହି ଅଜ୍ଞାତ ବନବାସଟିକୁ କଟାଇବା ପାଇଁ ପାଣ୍ଡବ ପାଞ୍ଚ ଭାଇ ତଥା ଦ୍ରୌପଦୀ ମତ୍ସ୍ୟ ଦେଶରେ ବିରାଟପୁରରେ ଆଜ୍ଞା ନାମ ପରିବର୍ତ୍ତନ କରି ଗୋଟିଏ ଗୋଟିଏ କାର୍ଯ୍ୟରେ ନିଯୁକ୍ତି ହୋଇଛନ୍ତି ଆସିଛି ଆଜ୍ଞା ଆପଣଙ୍କର ରାଗଟି ଚୋଖି ଧର୍ମରାଜ ଯୁଧିଷ୍ଠିର ନାମକୁ ଧାରଣ କରି ବିରାଟ ରାଜପ୍ରାସାଦରେ ସଭାସଦ ରୂପେ ନିଯୁକ୍ତି ପାଇଲେ। ଆଜ୍ଞା ଦ୍ୱିତୀୟ ପାଣ୍ଡବ ଭୀମସେନ ବଲ୍ଲଭ ପଣ୍ଡା ନାମରେ ନାମିତ ହୋଇ ସୁପକାର ଅର୍ଥାତ୍ ରୋଷେୟା ରୂପେ ନିଯୁକ୍ତି ପାଇଲେ। ଧନଞ୍ଜୟ ଯେ ବର୍ଷବର ବର୍ଷବର ଅର୍ଥାତ୍ ଆଜ୍ଞା ସଙ୍ଗୀତ ଶିକ୍ଷକ ତୃତୀୟ ପାଣ୍ଡବ ଅର୍ଜୁନ ବୃହନ୍ନାରୀ ନାମରେ ନାମିତ ହୋଇ ବିରାଟ ରାଜାର କନ୍ୟା ଉତ୍ତରାର ସଙ୍ଗୀତ ଶିକ୍ଷକ ରୂପେ ନିଯୁକ୍ତି ହେଲେ। ସହଦେବ ଆଉ ନକୁଳ ଜଣେ ଗ୍ରନ୍ଥିପାଳ ନାମରେ ନାମିତ ହେଲା, ଅନ୍ୟ ଜଣେ ତନ୍ତ୍ରୀପାଳ ନାମରେ ନାମିତ ହେଲା। ସହଦେବ ଗୋପାଳକ ଏବଂ ନକୁଳ ଅଶ୍ୱପାଳକ ହିସାବରେ ରହିଲେ। ଆଜ୍ଞା ଆଉ ଜଣେ ରହିଲେ ଯାଜ୍ଞସେନୀ ପାଣ୍ଡବ ଅଙ୍କ ସାଇନୀ ପାଣ୍ଡବ ଲକ୍ଷ୍ମୀ କମଳାରୁ ପିଣୀ ସୈନ୍ଦୀ ରୂପେ ଆସିନା ସେ ଯାଜ୍ଞସେନୀ ଦେବେ। ପାଣ୍ଡବ ଅଙ୍କ ସାଇନୀ ଦ୍ରୌପଦୀ ଆଜ୍ଞା ସୈରିନ୍ଦ୍ରୀ ନାମରେ ନାମିତା ହୋଇ ବିରାଟ ରାଣୀ ସୁଦେଶ୍ନାଙ୍କ ନିକଟରେ ବେଶକାରିଣୀ ରୂପେ ନିଯୁକ୍ତି ପାଇଲେ। ବିରାଟ ନରେଶ ନଗରେ ସମୟରେ ଆଜ୍ଞା କୃଷ୍ଣା ରୂପରେ ଆକୃଷ୍ଟ ହୋଇ ଭୀମ ହାତରେ ମୃତ୍ୟୁବରଣ କଲା କୀଚକ। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଆଜ୍ଞା କୀଚକର ମୃତ୍ୟୁ ଖବର ପାଇ ବିରାଟ ରରି ତ୍ରିଗତ ଜାଣି ଶୁଭ ସମୟ ଯଥାକାଳେ ପ୍ରତି ଶତ୍ରୁତିଗତ ମନରେ ଆଜ୍ଞା ଚିନ୍ତା କଲା, ଏଇ ହେଲା ପ୍ରକୃତ ସମୟ। ବିରାଟ ରାଜ୍ୟରେ କୀଚକ ମରିଛି, ତେଣୁ ମୁଁ ତାର ରାଜ୍ୟ ଆକ୍ରମଣ କରିବି। ଏଇ ପରିପ୍ରେକ୍ଷୀରେ ରାଜା ତ୍ରିଗତ ଯାଇ ପହଞ୍ଚିଛି ମାନ ଚକ୍ରବର୍ତ୍ତୀ ଦୁର୍ଯ୍ୟୋଧନ ନିକଟରେ। କୁରୁପତି ସହ ସାକ୍ଷାତ ପରାମର୍ଶ ଦେଲା, ବିରାଟ ରାଜାର ଗୋଧନ ପଲରେ ଭଲ ଭଲ ଦୁଧିଆଳି ଗାଈମାନ ଅଛନ୍ତି, ତେଣୁ ହେ ମାନ ଚକ୍ରବର୍ତ୍ତୀ ତୁମେ ତାର ଗୋଧନ ପଲକୁ ହରଣ କରିବା ବେଳେ ମୁଁ ତା ରାଜ୍ୟକୁ ଆକ୍ରମଣ କରିବି। ଆଜ୍ଞା ସେଇଆ ହେଲା, ପ୍ରଥମେ କରିଲା ତ୍ରିଗତ ଯୁଦ୍ଧ ଘୋଷଣା ଯେତେବେଳେ ପଣ୍ଡିତେ ରାଜା ବିରାଟ ଶୁଣିବାକୁ ପାଇଲା ତ୍ରିଗତ ରାଜା ନିଜର ସୈନ୍ୟ ସେନାକୁ ନେଇ ଆସି ସୀମାନ୍ତରେ ଯୁଦ୍ଧଟା କରାଦେଲାଣି, ବିଚଳିତ ହୋଇପଡ଼ିଲେ ରାଜା ବିରାଟ। ସଭାସଦ କଙ୍କ ନାମଧାରୀ ଧର୍ମରାଜ ଯୁଧିଷ୍ଠିରଙ୍କୁ ପଚାରିଲେ, ହେ କଙ୍କ ବର୍ତ୍ତମାନ ମତେ ଉପାୟ ବତେଇ ଦିଅ। କଣ କରିବି
ନାହିଁ
ବୀର ଶ୍ରେଷ୍ଠ କିଚ ଏବଂ ତୁମକୁ ସାଥିରେ ନେଇ ମୁଁ ଯୁଦ୍ଧକୁ ଯିବି। ଆଜ୍ଞା ସେଇଆ ହେଲା ଧର୍ମରାଜ ଯୁଧିଷ୍ଠିର ଏବଂ ଭୀମଙ୍କୁ ନେଇ ବିଗତ ସମରକୁ ବାହାରି ପଡ଼ିଲେ ରାଜା ବିରାଟ। ହଉ ଏବେ ଶୁଣିବେ ଗୁଣି କଜନ ଦେଇବାରେ ମନ କର୍ଣ୍ଣ। ଆଜ୍ଞା ନିଶି ହେଲା ଅବସାନ ନିତ୍ୟ କର୍ମ ମାନ ପାଣ୍ଡବ ମନ୍ତ୍ରୀ ସହଦେବ ବୀର ହୋଇ ପଡ଼ିଲେଣି ଉଜାଗର। ନିଜର ସହଯୋଗୀ ମାନଙ୍କୁ ସହଦେବ ନିର୍ଦ୍ଦେଶ ଦେଲେ, ଭାଇମାନେ ଗୋରୁ ପଲଙ୍କର କାର୍ଯ୍ୟ ସମ୍ପାଦନ କର, ଆଜି ଅନ୍ୟ ଗୋଟିଏ ସ୍ଥାନକୁ ଚରେଇବା ପାଇଁ ନବା। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଗୋରୁ ପଲର ଆର ପଟରୁ ଶୁଭିଲା ଧର ଧର ମାର ମାର ଧ୍ୱନି। ଆର୍ଯ୍ୟକୂଳେ ଶ୍ରେଷ୍ଠ ବୀର ଆର୍ଯ୍ୟକୂଳେ ଶ୍ରେଷ୍ଠ ବୀର ପାଣ୍ଡବଙ୍କ ମନ୍ତ୍ରୀ ହୋ ଏବଂ ମନ ଭିତରେ ଚିନ୍ତା କରୁଛନ୍ତି, ରାଜଲୋଭୀ ଭାରତରେ ଲେପିଲୁ କଳଙ୍କ କିପରି ସହିଛି ଧର୍ମ କିପରି ସହିଛି ଧର୍ମ ତୋତେ ଅବିବେକ ଆରେ ତୋତେ ଅବିବେକ ଆରେ ତୋତେ ଅବିବେକ। ରାଜଲୋଭୀ ପାଣ୍ଡବ କୁଳପାଂଶୁଳମାନ ଚକ୍ରବର୍ତ୍ତୀ ପାଣ୍ଡବ ପାଞ୍ଚ ଭାଇଙ୍କୁ ବନବାସକୁ ପଠେଇ ମନ ସାଧ ମେଣ୍ଟିଲା ନାହିଁ, ପୁଣି ଆସିଛୁ ପାଣ୍ଡବ ମାନଙ୍କର ଅନ୍ନଦାତା ଆଶ୍ରୟଦାତା ରାଜା ବିରାଟର ରାଜ୍ୟକୁ ଆକ୍ରମଣ କରି ତା ଗୋରୁ ପଲକୁ ହରଣ କରିବୁ। ମୂଢ କୌରବ ଜାଣି ନାହୁଁ ଅଛି ଜମ ପୃଥୁନା ଡାକେ ବଂଶୀର ସୁଷମ ହେ ଦୁର୍ଯ୍ୟୋଧନ ତତେ ଜଣା ନାହିଁ ଏଠାରେ ତୋର ଜମ ସହଦେବ ଅଛି। ନିଜ ନିକଟରେ ଥିବା ବଂଶୀରେ ସ୍ୱର ଦେଇ ମିଥୁନା ଗାଈକୁ ଡାକୁଛନ୍ତି ସହଦେବ। ବାଜିଲା ବଂଶୀର ସ୍ୱର୍ଣ୍ଣ ମିଥୁନା କର୍ଣ୍ଣର ହୋ ଜାଣିଲା ବିପଦେ ନିଶ୍ଚେ ପଡ଼ିଲା କୁମର କାନରେ ଯେତେବେଳେ ବଂଶୀ ସ୍ୱର୍ଣ୍ଣ ବାଜିଲା ଜାଣିପାରିଲା ସହଦେବ ଉପରେ ବିପଦ ପଡିଛି। ଗୋଠ ମଧ୍ୟରେ ଥିବା ଅଣ୍ଡିରା ମାନଙ୍କୁ ଡାକ ଦେଲା, ଆରେ ପୁଅମାନେ ଆଗୁସାର ହୋଇ ବାହାରି ପଡ, ସହଦେବ ଉପରେ କିଛି ବିପତ୍ତି ପଡିଛି। ଯେ ଦଶ ଲକ୍ଷ ଅଣ୍ଡିରାଙ୍କୁ ସଙ୍ଗତରେ ଘେନି ହୋ ପହଞ୍ଚିଲା ରହିଥିଲା ମନ୍ତ୍ରୀ ଚୂଡାମଣି ହୋ ସାଥିରେ ନେଇ ମିଥୁନା ଗାଈ ଆସି ପହଞ୍ଚି ଗଲା ସହଦେବଙ୍କ ନିକଟରେ। ଡାକିଲା, ପୁଅ ସହଦେବ ପ୍ରକାଶ କର, କାହିଁକି ମତେ ସ୍ମରଣ କଲ? ଆଦେ ପଡି ବୋଲେ ବୀର ରଖ ଆଜା ସତି ମୋ ସମକ୍ଷେ ଗରୁ ନେଲେ କହିବ ଛାକି ମୋ ସମକ୍ଷେ
ଗରୁ ନେଲେ କହିବ ଛାକି ମୋ ସମକ୍ଷେ ଗରୁ ନେଲେ କହିବ ଛାକି
ମା ଲୋ କରୁଣାମୟା ଦିଆ ଶକ୍ତି ଗୌରବ ସମ୍ରାଟ ଦୁର୍ଯ୍ୟୋଧନ ଆସିଛି ତାର ସୈନ୍ୟ ସେନା ମାନଙ୍କୁ ସାଥିରେ ନେଇ ଯେ ତେର ପଦ୍ମ ଗୋରୁ ପଲକୁ ହରଣ କରିବା ନିମିତ୍ତ ତେଣୁ ମୁଁ ଯାଉଛି ବିରାଟ ରାଜ୍ୟରେ ସମ୍ବାଦ ଦେବା ପାଇଁ ଫେରିବା ପର୍ଯ୍ୟନ୍ତ ଦୁର୍ଯ୍ୟୋଧନ ପଲକୁ ତୁ ରକ୍ଷା କରିବୁ ଆଜ୍ଞା ବାହାରି ପଡିଲେ ସହଦେବ ବିରାଟ ରାଜ୍ୟ ଅଭିମୁଖେ ଅନିତେ ପୃଥୁନା ଗାଈ କଲା କଣ ସାଥିରେ ଆଣିଥିବା ଦଶ ଲକ୍ଷ ଅଣ୍ଡିରାଙ୍କୁ ନିର୍ଦ୍ଦେଶ ଦେଲା ରେ ପୁଅ ମାନେ ସହଦେବ ଆସିବା ପର୍ଯ୍ୟନ୍ତ ଏ ଗୋରୁ ପୋଲକୁ ରକ୍ଷା କରିବା ଦାୟିତ୍ୱ ଆମ୍ଭ ମାନଙ୍କର ଯେପରି ପୋଲ ମଧ୍ୟରୁ ଗୋଟିଏ ଗାଈ ମାନ ଚକ୍ରବର୍ତ୍ତୀ ଦୁର୍ଯ୍ୟୋଧନ ନେଇ ନ ପାରେ ପୃଥୁନା ଗାଈ ଠାରୁ ଆଜ୍ଞା ନିର୍ଦ୍ଦେଶ ପାଇ ଅଣ୍ଡିରା ମାନେ କରୁଛନ୍ତି କଣ ଏ ଚୂଳ ବ୍ୟାଳ ଟେକି କଲେ ହୁଁ କୃତ ଗର୍ଜନ ଜାଳ ଟେକି କଲେ କୃତ ଗର୍ଜନ ପ୍ରମାଦ ଗଣିଲେ ଦେଖି ଗଙ୍ଗାଙ୍କ ନନ୍ଦନ ହୁଅ ସୁଜନେ ହୁଙ୍କାର ଗର୍ଜନ କରି ଏକାଦଶ କ୍ଷୌଣୀ ସୈନ୍ୟଙ୍କ ସହିତ ଅଣ୍ଡିରା ମାନେ ସଂଗ୍ରାମ ପାଇଁ ବାହାରି ପଡିଛନ୍ତି ରଥ ଉପରେ ବସିଥିଲେ ଗଙ୍ଗାନନ୍ଦନ ଭୀଷ୍ମ ଡାକିଲେ ଦୁର୍ଯ୍ୟୋଧନ ଗୋରୁପଲ ସହିତ ଯୁଦ୍ଧ କର ନା ଗୋରୁପଲ ସହିତ ଯୁଦ୍ଧ କରିବା ଶାସ୍ତ୍ର ସଙ୍ଗତ ନୁହେଁ ମାନ ଚକ୍ରବର୍ତ୍ତୀର ନିର୍ଦ୍ଦେଶରେ ଏକାଦଶ କ୍ଷୌଣୀ ସୈନ୍ୟ ତେର ପଦ୍ମ ଗୋରୁପଲଙ୍କ ଚତୁର୍ପାର୍ଶ୍ୱରେ ବେଢି ରହିଛନ୍ତି ଆଜ୍ଞା ତେଣେ ପଣ୍ଡିତେ ଘଟଣାଟି ହେଲାଣି କଣ
ବିରାଟ
ନଗରେ ପ୍ରବେଶୀ ସତରେ ଆଜ୍ଞା ଦେଖିଲେ ନାହାନ୍ତି ରାଜେ ନରଇଶ ପଡ଼ିଲା ପୁଣି ଭାଳେଣୀ ସହଦେବ ପଣ୍ଡିତେ ଯାଇ ମତ୍ସ୍ୟ ଦେଶରେ ପହଞ୍ଚି ଦେଖିଲେ ଜିଗତ ସହିତ ଯୁଦ୍ଧ କରିବାକୁ ଚାଲି ଯାଇଛନ୍ତି ରାଜା ବିରାଟ ତେଣୁ ରାଣୀ ସୁଦେଶନାଙ୍କ ନିକଟରେ ଖବର ଜଣାଇଛନ୍ତି ରାଜା ବିରାଟ ନାହାନ୍ତି କଙ୍କ ନାହାନ୍ତି ବଲ୍ଲଭ ପଣ୍ଡା ନାହିଁ ଗୋଧନ ପଲକୁ ରକ୍ଷା କରିବାକୁ କିଏ ଯିବ ଆପଦ ବିପଦରେ ତୁମେ ମତେ ପରାମର୍ଶ ଦେଇଛ ଆଜି କୁହ କେମିତି ଏ ଗୋଧନ ପଲ ରକ୍ଷା ହେବ ପଣ୍ଡିତ ମଣ୍ଡଳୀ ବିଚାରଣା କରିବା ହେବେ ନିକଟରେ ଛିଡ଼ା ହେଇଥିଲା ଉତ୍ତର କୁମାର ଦେଖୁଥିଲା ବୀର ଉତ୍ତର କୁମାର ଦେଖୁଥିଲା
ଚିନ୍ତା ସମରେ
ତୋର ଡାକିଲା ମା ଚିନ୍ତା କର ନା ମୁଁ ସମର କ୍ଷେତ୍ରକୁ ଯିବି ମୋ ରଥ ବାହିବା ପାଇଁ ସୁଯୋଗ୍ୟ ସାରଥି କିଏ ଅଛି ଯୋଗେଇ ଦିଅ ଆଜ୍ଞା ପୁଅ ଠାରୁ ଏ କଥା ଶୁଣି ସୁଦେଶନା ଡାକିଲେ ସୈନିନ୍ଦ୍ରୀ ଉତ୍ତର ରଥରେ ସୁଯୋଗ୍ୟ ସାରଥି କିଏ ହୋଇପାରିବ କୁହ ଅଛି ତୁମ ପୁରେ ନଟପା ମନ୍ଦିରେ ଏଇ ଯଦି ଉତ୍ତର କୁମାର ରଥରେ ସାରଥି ହେବ ବିଜୟ ସୁନିଶ୍ଚିତ ଏବଂ ଗୋଧନ ପୋଲ ରକ୍ଷା ହେବ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ଗୃହ ନାରୀ ନାମକୁ ଯେତେବେଳେ ଉତ୍ତର କୁମାର ଶୁଣିବାକୁ ପାଇଲା ଡାକିଲା ମା ଗୋଟା ନପୁଷକଟା ଯାହାର ମୁହଁକୁ ଚାହିଁଲେ ଯଶ ନାହିଁ ପୁଣି ମୋ ରଥରେ ସିଏ ସାରଥି ହବ କରିବାକୁ ଯିବି ସୁଦେଶନା ବୋଇଲେ ଉତ୍ତର କୁମାର ସୈନିନ୍ଦ୍ରୀ ବାକ୍ୟ ଗୃହ ନାରୀକୁ ତୁ ନେଇ ଯଦି ଯୁଦ୍ଧ କରିବାକୁ ଯିବୁ ତେବେ ନିଶ୍ଚିତ ଭାବରେ ରହି ହେବୁ ସହସା ମହିଷି ଦେଲେ ଦୂତ ବେଶୀ ଗୃହ ନାରୀ ସନ୍ନିଧାନ ଆଜ୍ଞା ନୃତ୍ୟରୁ ବିରତ ହୋଇନ ତୁରିତ ଦେଲେ ଆସି ଦର୍ଶନ ଦୂତ ଦ୍ୱାରା ଗୃହ ନାରୀକୁ ଡକାଇ ଆଣି ଆଜ୍ଞା ନିର୍ଦ୍ଦେଶ ଦେଲେ ଉତ୍ତର କୁମାର ରଥରେ ସାରଥି ହେବା ପାଇଁ ରଥରେ ସାରଥି ରୂପରେ ବୃହନ୍ନାରୀ ବେଶୀ ତୃତୀୟ ପାଣ୍ଡବ ଅର୍ଜୁନ ଯୋଦ୍ଧା ବେଶରେ ଆଜ୍ଞା ଉତ୍ତର କୁମାର ରଥ ବାହାରିଛି ସମର କ୍ଷେତ୍ର ଅଭିମୁଖେ ଚଳିଲା ରହୁ ବର ଜହି କୌରବ ଘର ଘର ନାଦରେ ଗୋଧନ ପୋଲ ଅଭିମୁଖେ ଯାତ୍ରା କରୁଛି ଦେଖିଲା ଉତ୍ତର କୁମାର ସମ୍ମୁଖରେ ଗୋଟିଏ ସାଗର ଭଳି ଦେଖାଯାଉଛି ଡାକିଲା ବୃହ ନାରୀ ଏଇଠି ରଥ ରଖ ସମ୍ମୁଖରେ ସମୁଦ୍ର ଭଳି ଗୋଟା କଣ ଦେଖାଯାଉଛି ବୃହ ନାରୀ ଡାକିଲା ଉତ୍ତର କୁମାର ଇଏ ହେଉଛି କୁରୁସାଗର ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ କୌରବ ଥାଟକୁ ସାଗର ସହିତ ତୁଳନା କରିଛି ଆପଣଙ୍କର ପବିତ୍ର ଗୀତା ଭୀଷ୍ମ ଦ୍ରୋଣ ତଟା ଜୟଦ୍ରଥ ଜଳା ଗାନ୍ଧାର ନୀଳ ତପଳା ଶଲ୍ୟ ଗ୍ରାହବତୀ କୃପେଣ ବହନି କର୍ଣ୍ଣେନ ବେଳା କୁଳା ଅଶ୍ୱତ୍ଥାମା ବିକର୍ଣ୍ଣ ଘୋର ମକରା ଦୁର୍ଯ୍ୟୋଧନା ବର୍ତ୍ତିନୀ ସ୍ୱତିର୍ନା ଖଳୁ ପାଣ୍ଡବେ ରଣନଦୀ କୈବର୍ତ୍ତକ କେଶବ ଉତ୍ତର ଡାକିଲା ବୃହନାରୀ ଏ କୁରୁଥାଟ ସହିତ ଯୁଦ୍ଧ କଲେ ମୁଁ କେବେ ଜୟୀ ହେଇପାରିବି ନାହିଁ। ରୋଧନ ପଲକୁ ବରଂ କୌରବ ମାନେ ନେଇଯାଆନ୍ତୁ, ମୋ ମନରେ ଦୁଃଖ ନାହିଁ। କିନ୍ତୁ ରଥବାହି ନେଇ ମତ୍ସ୍ୟ ଦେଶକୁ ଫେରି ଚାଲ। ବସିଲେ ଆଜ୍ଞା ତୃତୀୟ ପାଣ୍ଡବ ଅର୍ଜୁନ, ଡାକିଲେ ଉତ୍ତର, ତମେ ବୀରର ସନ୍ତାନ, ଦୁର୍ବଳତା ତୁମ ମୁଖରେ ଶୋଭା ପାଏ ନା। ଗୋଟା କାମ କର, ତମେ ସାରଥି ହୁଅ, ମୁଁ ଯୋଦ୍ଧା ରୂପରେ ରଣାଙ୍ଗନରେ ଅବତୀର୍ଣ୍ଣ ହେବି। କିନ୍ତୁ ଗୋଟିଏ କଥା ଶୁଣ, ସ୍ୱାମୀ ବୃକ୍ଷ ଦେବନ ଚଳାବେ ଗେ ଚନ୍ଦନ। ରଥରେ ସାରଥି ହୋଇ ସ୍ୱାମୀ ବୃକ୍ଷ ନିକଟକୁ ରଥବାହି ନେଇ ପହଞ୍ଚାଇ ଦେଲା, ଏବଂ ଅର୍ଜୁନଙ୍କର ନିର୍ଦ୍ଦେଶ କ୍ରମେ ସ୍ୱାମୀ ବୃକ୍ଷ ଉପରକୁ ଚଢି ରୋଟର ମଧ୍ୟରେ କର ଭରି ଆଜ୍ଞା ଅସ୍ତ୍ରମାନ କାଢିବା ସମୟରେ ଘଟଣାଟି ହେଲାଣି। କଣ? ବିରାଟ ସୁତ ବୀର ଶ୍ରେଷ୍ଠ ଉତ୍ତର ସର୍ପ ଅର୍ଜୁନଙ୍କୁ ଦଂଶନ କରି ପ୍ରତିଶୋଧ ନବା ନିମିତ୍ତ ଲୁଚି ରହିଥିଲା ସ୍ୱାମୀ ବୃକ୍ଷରେ। ଅର୍ଜୁନ ମନେ କରି ଉତ୍ତର କୁମାରକୁ ଆଜି ଦଂଶନ କଲା, ବିକଟ ଚିତ୍କାର କରି ଗଛ ଉପରୁ ତଳକୁ ଖସି ପଡିଲା ଉତ୍ତର କୁମାର। ଗୃହ ନାରୀ ଗାରଡି ମନ୍ତ୍ର ବଳ ଚେତନା ପାଇ ଉଠି ବସିଲା ଉତ୍ତର କୁମାର, ଡାକିଲା ହେ ବୃହ ନାରୀ, ଇଏ ସବୁ ଅସ୍ତ୍ର କାହାର ମୋ ନିକଟରେ ପ୍ରକାଶ କର। ପାଣ୍ଡବ ମାନେ ହାରି ଅକ୍ଷ କ୍ରୀଡ଼ାରେ ଅଜ୍ଞାତରେ ଆଶ୍ରୟ ଅଛନ୍ତି ତପୁରେ। ପାଣ୍ଡବ ମାନେ ଅକ୍ଷ କ୍ରୀଡ଼ାରେ ହାରି କମରିପୁରରେ ଅବସ୍ଥାନ କରୁଛନ୍ତି। ବିସ୍ମିତ ହୋଇଗଲା ଉତ୍ତର କୁମାର, ଡାକିଲା ବୃହ ନାରୀ ମୋତେ ଗୋଟି ଗୋଟି ପରିଚୟ ଦିଅ, ଧର୍ମରାଜ ଯୁଧିଷ୍ଠିର କିଏ, ଆଉ ଦ୍ରୌପଦୀ କିଏ, ଭୀମ କିଏ, ଅର୍ଜୁନ କିଏ, ଆଉ ନକୁଳ ସହଦେବ କିଏ। ଧର୍ମ ସନ୍ତତି ଭଲାରେ ବଲ୍ଲଭ ପଣ୍ଡା ରୂପେ ଛନ୍ତି ମାରୁତି। ଅର୍ଜୁନ ଡାକିଲେ ଉତ୍ତର କୁମାର, କଙ୍କ ନାମ ଧେୟ ବ୍ୟକ୍ତି ଯିଏ ସଭାସଦ ଅଛନ୍ତି ସେଇ ହେଲେ ଧର୍ମରାଜ ଯୁଧିଷ୍ଠିର। ବଲ୍ଲଭ ପଣ୍ଡା ଯିଏ କି ରୋଷେଇ କରୁଛି
ସେଇ
ହେଲା ବି ରଭୀମସେନ। ଗୋପାଳ ସ୍ୱପାଳ ମନ୍ତ୍ରୀ ନକୁଳ ସହଦେବ ଗୋପାଳକ ଦ୍ରୌପଦୀ ତମ ମାଙ୍କ ନିକଟରେ ବେଶକାରିଣୀ ସରିନ୍ଦ୍ରୀ ଭାବରେ ପରିଚିତା। ଉତ୍ତର ଡାକିଲା ବୃହ ନାରୀ ପ୍ରକାଶ କର ବିଶ୍ୱ ବିଜୟୀ ଦିତି କୃଷ୍ଣ ଅର୍ଜୁନ କିଏ। ଦ୍ୱିତୀୟ ପାଣ୍ଡବ ଅର୍ଜୁନ ଡାକିଲେ ଉତ୍ତର ମୁଁ ହେଉଛି କୃଷ୍ଣ ସଖା ଅର୍ଜୁନ। ଆଜ୍ଞା ରାଗିଗଲା ଉତ୍ତର କୁମାର କହିଲା ରେ ନପୁଷକ ତୁ ମୁହଁକୁ ଚାହିଁଲେ ଦୋଷ ନାହିଁ ତୁ ପୁଣି କହୁଛୁ ମୁଁ କୃଷ୍ଣ ସଖା ତୋ ମୁହଁକୁ ଟିକେ ଲାଜ ଲାଗୁନି। ଆରେ ନୀଲଠା ତୁ ତା ନପୁଷ କଟା ଆରେ ନୀଲଠା ନିକଟରେ ଦଶଟି ନାଁ କହିଲେ ମୁଁ ଯାଇ ବିଶ୍ୱାସ କରିବି। ଅର୍ଜୁନ ଫାଲ୍ଗୁନି ପାର୍ଥ ବୈରୀ ଅନ୍ତ କହ ଉତ୍ତର ବୋଇଲା ତୁହି ଦିତି ନାରାୟଣ ପାଦେ ପଡ଼ି ବୋଲେ ମୋତେ ହେ ମହାଭାଗ ମୁଁ ଆପଣଙ୍କ ପାଦରେ ଅପରାଧ କରିଛି ମୋତେ କ୍ଷମା ଦିଅନ୍ତୁ। ବୋଧନ ପଲ କେମିତି ରକ୍ଷା ହେବ ତାର ଉପାୟ କରନ୍ତୁ। ଅର୍ଜୁନ ଡାକିଲେ ଉତ୍ତର ବାର ବର୍ଷ ବନବାସ ପୁରିବା ବେଳରେ ଗୌରବ ମାନଙ୍କ ସହିତ ସଂଗ୍ରାମ କରିବାକୁ ପଡୁଛି ଭାଗ୍ୟରେ କଣ ଅଛି ଜାଣିନା ସଖା କୃଷ୍ଣ ମଧ୍ୟ ପାଖରେ ନାହାନ୍ତି। ରୁଭୁଜୟ ପାର୍ଥ ବିଚାରେ ଏହି ତ ସାମାନ୍ୟ ରଥ କରୁଛନ୍ତି ନନ୍ଦିଘୋଷ ରଥ ତ ନାହିଁ ଯେ ସାମାନ୍ୟ ରଥରେ ବସି ମୁଁ କି ଯୁଦ୍ଧ କରିବି। ସ୍ୱାମୀ ବୃକ୍ଷ ନିକଟରେ ବସି ସ୍ମରଣ କରୁଛନ୍ତି ଦ୍ୱାରକାଧିପତି ଠାକୁର କୃଷ୍ଣଙ୍କୁ। ଠାକୁର କୃଷ୍ଣ ଆଜ୍ଞା ଜାଣିପାରିଲେ କଲେ କଣ ତତକ୍ଷଣେ ନନ୍ଦିଘୋଷକୁ ନନ୍ଦିଘୋଷ ଶେଖର ସତର। ଦଶରଥ କୁ ନାନାଦି ରତ୍ନ ଅଳଙ୍କାରରେ ଭୂଷିତ କରି ନିର୍ଦ୍ଦେଶ ଦେଲେ ଠାକୁର କୃଷ୍ଣ ସ୍ୱାମୀ ବୃକ୍ଷ ନିକଟକୁ ଆସିବା ପାଇଁ। ପଣ୍ଡିତ ନନ୍ଦୀ ଘୋଷ ରଥ ଆସି ପହଞ୍ଚିଛି। ନନ୍ଦୀ ଘୋଷ ରଥ ଆରୋହଣ କରି ଆସୁଛନ୍ତି ତୃତୀୟ ପାଣ୍ଡବ ଅର୍ଜୁନ। ଆଜ୍ଞା, ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ନଜର ପଡିଯାଇଛି, ଡାକୁଛନ୍ତି ପିତାମହ, ଚାହିଁ ଦେଖ ନନ୍ଦୀ ଘୋଷ ରଥ ଭାଇ ଅର୍ଜୁନ ଆସୁଛି, ଯୁଦ୍ଧ କରିବ, ଦୀର୍ଘ ଦିନରୁ ପାଇଥିବା ଅପମାନର ପ୍ରତିଶୋଧ ନବ। ଏ କଥା ଶୁଣି ସମସ୍ତେ ଆଜ୍ଞା ହସି ଉଠିଲେ। କର୍ଣ୍ଣ ଡାକିଲେ ଜୟଦ୍ରଥଙ୍କୁ, ହେ ସଖା, ଗୁରୁ ଦ୍ରୋଣାଚାର୍ଯ୍ୟ ତ ଯିବା ସ୍ୱପ୍ନ ଦେଖିଲେଣି। ପିତାମହ ଭୀଷ୍ମ ଡାକିଲେ, କର୍ଣ୍ଣ ତମର ହିତାହିତ ଜ୍ଞାନ ନାହିଁ, ଗୁରୁ ଦ୍ରୋଣାଚାର୍ଯ୍ୟ ଯାହା କହିଛନ୍ତି ସେଥିରେ ତିଳେ ମାତ୍ର ତ୍ରୁଟି ନାହିଁ। ସାଗରକୁ ରଥିକେ ଏକ ଚାରି ଜଣଙ୍କୁ ରୁଥାଟ ନିକଟକୁ ଆସିବେ ନାହିଁ। ଆଜ୍ଞା, ସେ ତିନି ଜଣ କିଏ? ସ୍ୱର୍ଗରୁ ଆସିବେ ବାସବ ମଧ୍ୟ ଦ୍ୱାରକାପତି, ଆଖ ବିନା କିଏ ଆସିବ ତାର ଅଛି ଶକତି। ସ୍ୱର୍ଗରୁ ଆସିବେ ଇନ୍ଦ୍ର, ମର୍ତ୍ତ୍ୟରୁ ଆସିବେ ଦ୍ୱାରକାଧିପତି କୃଷ୍ଣ, ଆଉ ଜଣେ ହେଲା ଅର୍ଜୁନ, ବିଷ୍ଣୁ ଏବଂ ବାସବ ବନ୍ଧୁ ବାନ୍ଧବ ନେଇ ଆସିବେ ନାହିଁ। ନିଶ୍ଚିତ ଭାବରେ ତୃତୀୟ ପାଣ୍ଡବ ଅର୍ଜୁନ ନନ୍ଦୀ ଘୋଷ ରଥ ଭାଇ ଆସୁଛି ଯୁଦ୍ଧ କରିବାକୁ। ଆଜ୍ଞା, ଠିକ ଏତିକି ବେଳେ ତୃତୀୟ ପାଣ୍ଡବ ଅର୍ଜୁନ ଯାଇ ପହଞ୍ଚି ଯାଇଛନ୍ତି। ଆଜ୍ଞା, କୃପାଚାର୍ଯ୍ୟ, ଶାନ୍ତନୁ, ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ ସମସ୍ତଙ୍କୁ ଗୋଟିଏ ଗୋଟିଏ ପ୍ରଣାମ କରି ନତମୁଖ ହୋଇ ସମର ଭୂମିକୁ ଚାହିଁ ଛିଡ଼ା ହୋଇଛନ୍ତି। ଆଜ୍ଞା, ଠିକ ଏତିକି ବେଳେ ମାତୁଳ ଶକୁନି ଡାକିଲା, ରେ ଅର୍ଜୁନ, ଅଜ୍ଞାତ ବନବାସ ତ ବାପା ସରିନି, ଆହୁରି ଚାରି ଦିବସ ବାକି ଅଛି, ତୁ ବାପା କୁଆଡେ ଆସିଲୁଣି, ପୁଣି ବନବାସକୁ ଯିବା ପାଇଁ ମନ ବଳିଲାଣି କି ରେ? ହସିଲେ ଆଜ୍ଞା ତୃତୀୟ ପାଣ୍ଡବ ଅର୍ଜୁନ, ଡାକିଲେ ମାମୁଁ ହିସାବ କରି ଦେଖ, ମାସ ବଢା ଥିବାରୁ ଅଜ୍ଞାତ ବନବାସ ପୁରୀ ଯାଇଛି, ମୁଁ ଆସିଛି ଯୁଦ୍ଧ କରିବାକୁ, ମୋ ସହିତ ଯୁଦ୍ଧ କରିବାକୁ ଆଗୁସାର ହୁଅ। ଇଏ ଶୁଣି ସର୍ବବୀର ମଣି ଯେ ଶିର ଝୁଣି ଉଠିଲେ, ଶକ୍ତି ପ୍ରହାର କଲେ, ଶକ୍ତି ପ୍ରହାର କଲେ, ଶକ୍ତି ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଏକାଦଶ କ୍ଷୌଣୀ ସୈନ୍ୟଙ୍କ ସହିତ ଏକମାତ୍ର ତୃତୀୟ ପାଣ୍ଡବ ଅର୍ଜୁନ ସଂଗ୍ରାମ କରୁଛନ୍ତି। ଅର୍ଜୁନ ଆଜି ଆଜ୍ଞା ମନ ଭିତରେ ଚିନ୍ତା କରୁଛନ୍ତି, ସଖା କୃଷ୍ଣ ତ ଜାଣିନାହାନ୍ତି, ଧର୍ମରାଜ ଯୁଧିଷ୍ଠିର ଜାଣିନାହାନ୍ତି, ପର ପାଇଁ ମୁଁ ମୋର ଆତ୍ମୀୟ ସୋଦର ମାନଙ୍କୁ ବଧ କରିବି, ମୋର ଧର୍ମ ହେବ, ତେଣୁ ଆଜ୍ଞା କଲେ କଣ? ମିତ କହ ନା ଚିତ ଦହ ନା, ମୁଁ ଯେ ବୁଝି ଉଡ଼ିଲି ରେ, ରାଜଧାନୀକୁ ଆସିଲେ ଘେନି ସୈନ୍ୟ ଥାଟ, ରହିଗଲା ଇତିମଧ୍ୟ ବହୁ କଥା ମାନ, ସମ୍ଭବ ନହିଲା କରିବା ପାଇଁ କାହିଁ ତ ବର୍ଣ୍ଣନ, ପରିଚୟ ପାଇ ରାଜା କନ୍ୟା ଉତ୍ତରାକୁ, ମନ ବଳାଇଲେ ଅଭିମନ୍ୟୁକୁ ଦେବାକୁ, ନିମନ୍ତ୍ରଣ ଗଲା ପୁଣି ଦ୍ୱାରକା ଭୁବନ, ଯାଦବ ବା বাহিনী ঘেনি হরি বলরাম সঙ্গতরে আনি পুরী অর্জুন নন্দন বিরাট নগরে কলে বিবাহ আয়োজন নিমন্ত্রণ পাই তিরুপতি ন আসিলা সঞ্জয় বিদুর ধূত রাষ্ট্র পঠাইলা নীলাচল নাথঙ্কর ত্রিপদে শরণ সাগরে সর্বে বলুন তো আনন্দে কলার হরি হরি বল এ ভারত মাতার দুঃখ দূর হে হে।